ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର ସମ୍ମାନରେ ସମ୍ମାନିତ କରିବେ ନାଇଜେରିଆ ସରକାର। ଶ୍ରୀ ଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଆଇନମନ୍ତ୍ରୀ। ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏବଂ ଭୁବନେଶ୍ୱରରେ ଆଜି ଅପରାହ୍ନରେ ପ୍ରଦାନ କରାଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାଇଜେରିଆର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର ପ୍ରଦାନ କରାଯିବ। ନାଇଜେରିଆ ସରକାର ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ରାଣୀ ଏଲିଜାବେଥ୍ ଏକମାତ୍ର ବିଦେଶୀ ଭାବେ 1969ରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। ସୂଚନା ଅନୁସାରେ ଦୁଇଦିନିଆ ନାଇଜେରିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ବ୍ରାଜିଲ ଗସ୍ତରେ ଯିବେ। ଶ୍ରୀ ଜଗନ୍ନାଥଙ୍କ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ବାସେଳି ସାହି ଜମି ଜାଲିଆତି ଘଟଣାରେ ସମ୍ପୃକ୍ତ ଥିବା କ୍ରେତା ବିକ୍ରେତା ଏବଂ ସବ୍ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏତଲା ଦିଆଯାଇଛି। 2003 ୟୁନିଫର୍ମ ପଲିସି ଅନୁସାରେ ଜବରଦଖଲ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଜମିଗୁଡ଼ିକର ବନ୍ଦୋବସ୍ତ କରାଯାଇ ଜମିକୁ ଜବରଦଖଲମୁକ୍ତ କରାଯିବ। ଏହାଦ୍ୱାରା 8-10 ହଜାର କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ଯେ ଯେଉଁ 2003 ଯେଉଁ ୟୁନିଫର୍ମ ପଲିସି, ସେ ୟୁନିଫର୍ମ ପଲିସି ଆଧାରରେ ତ ଯେତେ ଜମି ଯୋଉଠି ଯାହା ଅଛି ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ଜମିକୁ ସେଟେଲମେଣ୍ଟ କରିବା, ଅନେକ ଗୁଡ଼ିଏ ଜମି ସେଥିରୁ ଜବରଦଖଲ ହେଇକି ଅଛି, କିଛି ଅନେକ ଦୀର୍ଘ ଦିନ ଧରିକି ଲୋକମାନେ ଦଖଲରେ ଅଛନ୍ତି ପୁରୀ ସହରଠୁ ଆରମ୍ଭ କରିକି ବିଭିନ୍ନ ଅଞ୍ଚଳରେ, ସେ ଜମି ଗୁଡ଼ିକ ୟୁନିଫର୍ମ ପଲିସିର ଯୋଉ ଆଧାରରେ ସେଗୁଡ଼ିକ ସେଟେଲମେଣ୍ଟ କରିବା ଫଳରେ ଅନ୍ତତଃ ସେ ଯୋଉ ଦଖଲର ଯୋଉ ପ୍ରକ୍ରିୟା କରିକି ସମସ୍ତେ ତାକୁ ନେଇକି ବ୍ୟବହାର ଯିଏ ଯାହା କରିକି ବ୍ୟବହାର କରୁଛନ୍ତି ସେ ପ୍ରକ୍ରିୟାରେ ସେ ଜମି ମୁକ୍ତ ହୋଇପାରିବ। ସେ ଜମିଗୁଡ଼ିକ ସେଟେଲମେଣ୍ଟ ହେବା ଫଳରେ ମହାପ୍ରଭୁଙ୍କର ଗୋଟେ ବଡ଼ କର୍ପସ୍ ଫଣ୍ଡ ସେଭଳିଆ ଭାବରେ ତିଆରି ହୋଇପାରିବ। ଆମେ ସେଭଳିଆ ଏକ ପ୍ରକ୍ରିୟା ଭିତରକୁ ଯାଉଛୁ ଏବଂ ବହୁତ ଶୀଘ୍ର ତାର କାର୍ଯ୍ୟାନ୍ୱୟନ ବି ଆରମ୍ଭ କରିବୁ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବିଜେ ପୁରୀ ମାର୍ଫତ ପରିଚାଳନା କମିଟିଙ୍କ ସମସ୍ତ ଜମିପଟ୍ଟାଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ବିକ୍ରିବଟା ଓ ଲିଜ୍କୁ ଏହାଦ୍ୱାରା ସ୍ୱଚ୍ଛ କରାଯାଇପାରିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଗମନାଗମନର ସୁଦୃଢ଼ୀକରଣ ଏବଂ ନିର୍ମାଣଜନିତ ପ୍ରତିବନ୍ଧକକୁ ଦୂର କରି ରାଜ୍ୟରେ ରାସ୍ତା ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ନୀତି ସରକାର ପ୍ରଣୟନ କରିବେ। ଭୁବନେଶ୍ୱର ଲୋକସେବା ଭବନରେ ଏନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଉତ୍ତମ ସମନ୍ୱୟ ଅଭାବରୁ ରାସ୍ତା ନିର୍ମାଣ ଓ ମରାମତି ନେଇ ଅନେକ ସମସ୍ୟା ବାରମ୍ଭାର ସୃଷ୍ଟି ହେଉଥିବାରୁ ଆସନ୍ତା 50 ବର୍ଷକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନର ଆବଶ୍ୟକତା ରହିଛି। ବୈଠକରେ ପୁରୁଣା ରାସ୍ତା ମରାମତି ପାଇଁ କର୍ପସ୍ ପାଣ୍ଠି ଗଠନ ଏବଂ 2029 ସୁଦ୍ଧା 100 ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। ସେହିଭଳି ବୈଠକରେ ବିଭିନ୍ନ ରାସ୍ତାଗୁଡ଼ିକର ସ୍ଥିତି ନେଇ ଏକ ଡାଟାବେସ୍ ପ୍ରସ୍ତୁତ, ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ରୋଡ୍ମ୍ୟାପ୍, ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟି ଦେଇ ନୀତି ପ୍ରଣୟନ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ରୋବୋଟିକ୍ ସର୍ଜରୀ ଆରମ୍ଭ କରିବେ। ଏହାସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗକୁ ବ୍ୟାପକ କରାଯିବ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଅନୁଷ୍ଠିତ ଏଏସ୍ଆଇ ଓଡ଼ିଶାର 39ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି। ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣଶିକ୍ଷା ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଚନ୍ଦ୍ରପୁର ବ୍ଲକ ଡଙ୍ଗସୋରଡ଼ାର ସେବାଶ୍ରମ ବିଦ୍ୟାଳୟରେ 8 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ପରେ ବିଷମକଟକ ବ୍ଲକ ଡାକୁଲୁଗୁଡ଼ାଠାରେ ନବନିର୍ମିତ ଉଚ୍ଚ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ବୈଠକରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ନୂତନ ଶିକ୍ଷାନୀତି ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦେଶର ପ୍ରଥମ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି କ୍ଷେପଣାସ୍ତ୍ର 1500 କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିପାରିବ। ଏହା ସହ 50 କିଲୋଗ୍ରାମ ପର୍ଯ୍ୟନ୍ତ ଅତି ଜ୍ୱଳନଶୀଳ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା 1368 କିଲୋମିଟର ରହିଛି। ଏଥିରେ 2 ପର୍ଯ୍ୟାୟରେ ଇଞ୍ଜିନ୍ ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ଏକ ଐତିହାସିକ ଉପଲବ୍ଧି। ଏହାଦ୍ୱାରା ଭାରତ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତଥା ଉନ୍ନତ ସାମରିକ ଜ୍ଞାନକୌଶଳ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଡିଆର୍ଡିଓ, ସଶସ୍ତ୍ର ବାହିନୀ ଏବଂ ସମ୍ପୃକ୍ତ ଶିଳ୍ପଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ଏବଂ 25 ସୋମବାର ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦିନମାନଙ୍କରେ ଭୁବନେଶ୍ୱର ୟୁନିଟି 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଆସନ୍ତା ଡିସେମ୍ବର 4 ପାଳିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମର ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଖୁରାନିଆ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନୌସେନାର ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ପ୍ରଥମ ଥର ପାଇଁ ନୌସେନା ପକ୍ଷରୁ ଓଡ଼ିଶାରେ ଏହି ଦିବସ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ନୌସେନାର ଅତ୍ୟାଧୁନିକ ଜାହାଜ ଓ ବିମାନକୁ ପ୍ରଦର୍ଶନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଜରୁରୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଜାରି କରାଯାଇଥିବା ଏସ୍ମା ଅବଧିକୁ ରାଜ୍ୟ ସରକାର ଆଉ 6 ବୃଦ୍ଧି କରିଛନ୍ତି। ଏନେଇ ଗତକାଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଆମ୍ବୁଲାନ୍ସ ଚାଳକ, ଆଟେଣ୍ଡାଣ୍ଟ, ରେଫର ସେବା ଯୋଗାଉଥିବା ପରିବହନ କର୍ମଚାରୀମାନେ ଆନ୍ଦୋଳନ କରିପାରିବେ ନାହିଁ। ରାଜ୍ୟରେ ପ୍ରଥମଥର ପାଇଁ ହୋଇଥିବା ଶୀତକାଳୀନ ହାତୀ ଗଣନା ଶେଷ ହୋଇଛି। ଚଳିତ ମାସ 14 16 ମଧ୍ୟରେ ରାଜ୍ୟର 48 ବନଖଣ୍ଡରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା। ଏନେଇ ସର୍ବମୋଟ 2032 ସେନ୍ସସ୍ ୟୁନିଟ୍ ନିୟୋଜିତ କରାଯାଇଥିବା ବେଳେ 6000 ବନ କର୍ମଚାରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ରାଜ୍ୟର 2098 ହାତୀ ଥିବା ଗଣନାରୁ ଜଣାପଡ଼ିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 2020-21 ଏବଂ 2022 ବର୍ଷ ନିମନ୍ତେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପ୍ରଦାନ କରାଯିବ। ଜୀବନବ୍ୟାପୀ ସାଧନା ପାଇଁ 3 ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ। 2020 ମସିହା ପାଇଁ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, 2021 ପାଇଁ ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ 2022 ମସିହା ପାଇଁ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ପୁରସ୍କୃତ କରାଯିବ। ରାଜ୍ୟପାଳ ରଘୁବର ଦାସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ ଅନ୍ୟତମ ଆକର୍ଷଣ ସାଜିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ସେଠାରେ 25 ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି। ଓଡ଼ିଶାର ଅନନ୍ୟ କଳା, କାରିଗରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହ ଜନଜାତି କଳାକୃତି ପ୍ରଦର୍ଶନ କରାଯାଉଛି। ସେହିପରି ରାଜ୍ୟର ସ୍ୱତନ୍ତ୍ର ହାତବୁଣା ଶାଢ଼ୀ, ବିଭିନ୍ନ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷ ଆଦି କିଣିବା ପାଇଁ ଦେଶ ବିଦେଶର ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି। ଭାରତ ମଣ୍ଡପମ୍ର ସ୍ୱତନ୍ତ୍ର ଫୁଡ୍ ଜୋନ୍ରେ ଓଡ଼ିଶା ବ୍ୟଞ୍ଜନର ଷ୍ଟଲ୍ ଖୋଲାଯାଇଥିବା ବେଳେ ରସଗୋଲା, ଦହିବରା, ଛେନାଝିଲି ଲୋକଙ୍କୁ ଆକର୍ଷିତ କରୁଛି। ବିକଶିତ ଭାରତ 2047 ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡ଼ିଶା ମଣ୍ଡପ ଡିଜାଇନ୍ରେ ସଂସ୍କୃତି ଓ ପ୍ରଯୁକ୍ତିର ମିଶ୍ରଣ ଦେଖିବାକୁ ମିଳିଛି। କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ୍ ଓ ଶିଳ୍ପ ପ୍ରଗତିର ଚିତ୍ର ପ୍ୟାଭେଲିୟନ୍ରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ନାଇଜର ସମ୍ମାନରେ ସମ୍ମାନିତ କରିବେ ନାଇଜେରିଆ ସରକାର। ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କହିଲେ ଆଇନମନ୍ତ୍ରୀ। ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏବଂ ଭୁବନେଶ୍ୱରରେ ଆଜି ଅପରାହ୍ନରେ ପ୍ରଦାନ କରାଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।